ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଶିକ୍ଷକ ଏବଂ ଅଭିଭାବକମାନେ ପିଲାଙ୍କୁ ମହିଳାଙ୍କ ସମ୍ମାନ ଅନୁଯାୟୀ ଆଚରଣ କରିବାକୁ ଶିକ୍ଷା ଦେବା ଉଚିତ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଲକ୍ଷ୍ୟରେ ଭାରତ ଓ ସିଙ୍ଗାପୁର ମଧ୍ୟରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ. ଜାମ୍ମୁ କାଶ୍ମୀର ଆଗାମୀ ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି. ଇସ୍ତଫା ଦେଲେ ବାଂଲାଦେଶର 5 ନିର୍ବାଚନ କମିଶନ ଏବଂ ପ୍ୟାରିସ୍ ପାରାଅଲମ୍ପିକ୍ସ 2024 ପ୍ରତିଯୋଗିତାର T12 100 ମିଟର ମହିଳା ଦୌଡ଼ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ସିମ୍ରନ୍ ଉନ୍ନୀତ. ଜାତୀୟ ଶିକ୍ଷାନୀତିରେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି. ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି. ନୂଆଦିଲ୍ଲୀରେ ଜାତୀୟ ଶିକ୍ଷକ ପୁରସ୍କାର 2024 ପ୍ରଦାନ ଅବସରରେ ରାଷ୍ଟ୍ରପତି କହିଛନ୍ତି, ଶିକ୍ଷକ ଏବଂ ଅଭିଭାବକମାନେ ପିଲାଙ୍କୁ ମହିଳାଙ୍କ ସମ୍ମାନ ଅନୁଯାୟୀ ଆଚରଣ କରିବାକୁ ଶିକ୍ଷା ଦେବା ଉଚିତ. ଗୁରୁଦିବସ ଅବସରରେ ସମାଜ ଗଠନରେ ଶିକ୍ଷକଙ୍କର ଭୂମିକାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି. ସୂଚନାଯୋଗ୍ୟ, ନୂଆଦିଲ୍ଲୀରେ ଚଳିତ ବର୍ଷ 82 ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର 2024 ପ୍ରଦାନ କରାଯାଇଛି. ଭାରତ ଓ ସିଙ୍ଗାପୁର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଲକ୍ଷ୍ୟରେ ଆଜି 4 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ସ୍ୱାସ୍ଥ୍ୟ ଓ ଔଷଧ, ଶିକ୍ଷା ଓ ଦକ୍ଷତା ବିକାଶ, ସେମିକଣ୍ଡକ୍ଟର ଓ ଡିଜିଟାଲ୍ କ୍ଷେତ୍ର ପାଇଁ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି. ଭାରତର ଆକ୍ଟ ଇଷ୍ଟ ପଲିସି ଆଧାରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ଅନ୍ୟ ମାର୍ଗ ଉନ୍କକ୍ତ ପାଇଁ ମତ ଆଦାନ ପ୍ରଦାନ ହୋଇଛି. ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଲରେନ୍ସ ଓଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି. ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ନେତା ସମୀକ୍ଷା କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସିଙ୍ଗାପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି. ଭାରତରେ ସିଙ୍ଗାପୁରର ପୁଞ୍ଜିନିବେଶ 160 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମୋଦି କହିଛନ୍ତି. ତ୍ୱରିତ ତଥା ନିରନ୍ତର ବିକାଶ ପାଇଁ ପଥ ଉନ୍କକ୍ତ କରିଥିବା ଭାରତରେ ଅଧିକ ପୁଞ୍ଜିନିବେଶ ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ପ୍ରତିରକ୍ଷା, ନିରାପତ୍ତା, ସାମୁଦ୍ରିକ ପ୍ରସଙ୍ଗ ଜଡ଼ିତ ସଚେତନତା, ଶିକ୍ଷା, କୃତ୍ରିମ ବୁଦ୍ଧିମତା, ଫିନ୍ଟେକ୍, ନୂଆ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ କ୍ଷେତ୍ରରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି. ସବୁଜ ବଳୟ କ୍ଷେତ୍ରକୁ ତ୍ୱରାନ୍ୱିତ କରିବାକୁ ଦୁଇପକ୍ଷ ସହମତ ହୋଇଛନ୍ତି. ସେହିପରି ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ନେଇ ନେତା ପରସ୍କର ସହ ମତ ବିନିମୟ କରିଥିଲେ. ପ୍ରଧାନମନ୍ତ୍ରୀ କହିଛନ୍ତି, ସିଙ୍ଗାପୁରରେ 3.5 ଲକ୍ଷ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି. ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କକୁ ଏହା ପ୍ରତିପାଦିତ କରୁଛି ବୋଲି କହିବା ସହ ଶ୍ରୀ ମୋଦି ସିଙ୍ଗାପୁରଠାରେ ଭାରତର ପ୍ରଥମ ତିରୁବାଲୁବର ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଆଜି ସେମିକଣ୍ଡକ୍ଟର କ୍ଷେତ୍ରରେ ସିଙ୍ଗାପୁରର ଅଗ୍ରଣୀ କମ୍ପାନୀ AEM ପରିଦର୍ଶନ କରିଥିଲେ. ସିଙ୍ଗାପୁରସ୍ଥିତ ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଶ୍ରୀ ମୋଦି ବୈଠକରେ ଯୋଗଦେଇ ପୁଞ୍ଜିନିବେଶ, ଭିଭିଭୂମି, ବିକାଶ, ଶକ୍ତି ନିର୍ମାଣ ଆଦି କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ରାଜ୍ୟସଭାର କେତେକ ନବନିର୍ବାଚିତ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ କରିଥିବା ନବନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ, ବିଜେପିର ମନନ କୁମାର ମିଶ୍ର ଏବଂ ମମତା ମହାନ୍ତ, ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଉପେନ୍ଦ୍ର କୁଶୱାହ ଏବଂ ଏନ୍ସିପି ନେତା ନୀତିନ ଲକ୍ଷ୍ମଣରାଓ ଯାଦବ ଅନ୍ତର୍ଭୁକ୍ତ। ଜାମ୍ମୁ କାଶ୍ମୀର ଆଗାମୀ ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ପର୍ଯ୍ୟାୟରେ 40 ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ। କୁପୁୱାଡ଼ା, ବାରମୁଲ୍ଲା, ବାନ୍ଦିପୋରା, ଉଦ୍ଧମପୁର, କାଠୁଆ, ସାମ୍ବା ଏବଂ ଜାମ୍ମୁ ଜିଲ୍ଲା ଅନ୍ତର୍ଗତ ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ପାଇଁ ଆସନ୍ତା ମାସ 1 ମତଦାନ ଅନୁଷ୍ଠିତ ହେବ। କାଶ୍ମୀର ଅଞ୍ଚଳରେ 16 ବିଧାନସଭା ମଣ୍ଡଳୀ ପାଇଁ ତୃତୀୟ ପର୍ଯ୍ୟାୟରେ ମଧ୍ୟ ମତଗ୍ରହଣ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଆସନ୍ତା 12 ଧାର୍ଯ୍ୟ କରାଯାଇଛି। 13 ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ 17 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାକୁ ସମୟସୀମା ସ୍ଥିର ହୋଇଛି। ଆସନ୍ତା 25 ଦ୍ୱିତୀୟ ପର୍ଯ୍ୟାୟରେ 26 ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନର ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଆକାଶବାଣୀରୁ ବାଂଲାଦେଶର ପାଞ୍ଚଜଣିଆ ନିର୍ବାଚନ କମିଶନ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର କାଜୀ ହବିବୁଲ ଆୱଲ ଆଜି ଢାକାସ୍ଥିତ ନିର୍ବାଚନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶର ସ୍ଥିତି ବଦଳି ଯାଇଥିବାରୁ ପାଞ୍ଚଜଣିଆ କମିଶନ ଏହି ନିଷ୍ପଭି ନେଇଛନ୍ତି। ଇସ୍ତଫାପତ୍ର ନିର୍ବାଚନ ଆୟୋଗ ସଚିବଙ୍କୁ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଦେବାକୁ ସଚିବଙ୍କୁ ଅନୁରୋଧ କରାଯାଇଛି। ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆଜି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ଏବଂ ମୁମ୍ବାଇରେ ରିହାତି ଦରରେ ପିଆଜ ବିକ୍ରି ଆରମ୍ଭ କରିଛନ୍ତି। କିଲୋ ପିଛା 35 ଟଙ୍କା ଦରରେ ଖୁଚୁରା ବଜାରରେ ପିଆଜ ବିକ୍ରି ହୋଇଛି। ଭ୍ରାମ୍ୟମାଣ ଗାଡ଼ି ଏବଂ ଜାତୀୟ ସମବାୟ ଉପଭୋକ୍ତା ସଂଘ ଭାରତ ଲିମିଟେଡ୍ର ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ପିଆଜ ବିକ୍ରି କରାଯିବାକୁ ନିଷ୍ପଭି ନିଆଯାଇଛି। ଦିଲ୍ଲୀସ୍ଥିତ କୃଷି ଭବନ, ଏନ୍ସିୟୁଆଇ କେନ୍ଦ୍ର, ରାଜୀବ ଚୌକ ମେଟ୍ରୋ ଷ୍ଟେସନ, ପଟେଲ ଚୌକ ମେଟ୍ରୋ ଷ୍ଟେସନ, ସିଜିଓ, ନଏଡା ଏବଂ ଗାଜିଆବାଦ ସମେତ 38 ସ୍ଥାନରେ ଭ୍ରାମ୍ୟମାଣ ଗାଡ଼ି ମାଧ୍ୟମରେ ପିଆଜ ବିକ୍ରି କରାଯିବାକୁ ନିଷ୍ପଭି ହୋଇଛି। ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଦିଲ୍ଲୀର କୃଷିଭବନଠାରେ ଏକ ଭ୍ରାମ୍ୟମାଣ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆଗାମୀ ଦିନରେ କୋଲକାତା, ଭୁବନେଶ୍ୱର, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ଗୁଆହାଟୀ ଏବଂ ରାୟପୁରରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। ସାମ୍ପ୍ରତିକ ଆନ୍ତର୍ଜାତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯେକୌଣସି ଅପ୍ରତ୍ୟାଶିତ ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ଯୁଗ୍ମ କମାଣ୍ଡର ସମ୍ମିଳନୀରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଶାନ୍ତି ବଜାୟ ରଖିବାକୁ ହେଲେ ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଥିବା ଦେଶଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ଆହ୍ୱାନ ଦେଇଛନ୍ତି। ରୁଷ ୟୁକ୍ରେନ୍, ଇସ୍ରାଏଲ୍ ହମାସ ଏବଂ ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ନେଇ ସେ ଆଲୋଚନା କରିଥିଲେ। ଏକ ମିଳିତ ସାମରିକ ଦୃଷ୍ଟିକୋଣ ବିକଶିତ କରିବା ଏବଂ ଭବିଷ୍ୟତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ଦେଶର ସର୍ବୋଚ୍ଚସ୍ତରୀୟ ସାମରିକ ନେତୃତ୍ୱ ମିଳିତ ଭାବେ ଜାତୀୟ ନିରାପତ୍ତା ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ସଶକ୍ତ ଓ ସୁରକ୍ଷିତ ଭାରତ, ସଶସ୍ତ ବାହିନୀର ରୂପାନ୍ତର। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଇ ସଂଗ୍ରହାଳୟ ଏବଂ ଏ ଗ୍ରନ୍ଥାଳୟ ସମେତ 8 ଅଭିନବ ଆପ୍ର ଉନ୍ମୋଚନ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ବ୍ୟବସାୟ କରିବାରେ ସହଜତା ଦେଶକୁ ବିକଶିତ ପଥରେ ଆଗେଇ ନେବ। ନୂଆଦିଲ୍ଲୀରେ ଶ୍ରୀ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ୟୋଗ ସମାଗମ 2024 ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅନୁମୋଦନ ଏବଂ ସୁବିଧା ପାଇଁ ଏକ ସମନ୍ୱିତ ପ୍ଲାଟଫର୍ମ ପ୍ରସ୍ତୁତି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜଟିଳ ପ୍ରକ୍ରିୟା ନିବେଶକଙ୍କ ମନୋବଳକୁ ବାଧା ପହଞ୍ଚାଇଥାଏ, ତେଣୁ ରାଜ୍ୟ ସରକାରମାନେ ରିହାତି ପ୍ରଦାନ, ଜମି ଆବଶ୍ଚନ, ବ୍ୟବସାୟ ପାଇଁ ପ୍ରୋହାହନ ଏବଂ କାଗଜପତ୍ର ପ୍ରସ୍ତୁତିକୁ ସରଳ କରି ଶିଳ୍ପ ଉଦ୍ୟୋଗକୁ ସହାୟତା ପ୍ରଦାନ କରିବା ଉଚିତ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋୟଲ ନିୟାମକ ଅନୁପାଳନ ପୁସ୍ତିକା ଉନ୍କୋଚନ କରିବା ସହ ବ୍ୟବସାୟ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରିଛନ୍ତି। ଏହି ସମ୍ମିଳନୀରେ 16 ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଭାରତର ଅର୍ଥନୈତିକ ଅଭିବୃଦ୍ଧି ସଠିକ୍ ମାର୍ଗରେ ଗତି କରୁଛି। 2025 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବ୍ୟାଙ୍କର 7.2% ଜିଡିପି ଅଭିବୃଦ୍ଧି ଆକଳନ ତଥ୍ୟଭିତ୍ତିକ ବୋଲି ସେ କହିଛନ୍ତି। ମୁମ୍ବାଇଠାରେ ଆୟୋଜିତ ବାର୍ଷିକ ଫିବ୍ୟାକ୍ 2024 ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଦାସ ଏହା କହିଛନ୍ତି। ସେ କହିଛନ୍ତି ଅଭିବୃଦ୍ଧି ଏବଂ ମୁଦ୍ରାସ୍କୀତି ମଧ୍ୟରେ ଅନୁକୂଳ ସନ୍ତୁଳନ ରକ୍ଷା କରି ଭାରତର ଅର୍ଥନୀତି ଆଗକୁ ବଢ଼ୁଛି। ଦେଶରେ ଅର୍ଥନୈତିକ ଏବଂ ଆର୍ଥିକ ସ୍ଥିରତା ଲକ୍ଷ୍ୟ କରାଯାଉଛି। ସାମଗ୍ରିକ ଅଭିବୃଦ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ଦାସ କହିଛନ୍ତି ବିକଶିତ ଭାରତ ସ୍ୱପ୍ନ ସାକାର ହେଲେ ଦେଶବାସୀଙ୍କ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ସୁଦୃଢ଼ ହେବ। ପ୍ୟାରିସ୍ ପାରାଅଲମ୍ପିକ୍ସ 2024 ପ୍ରତିଯୋଗିତାର T12 100 ମିଟର ମହିଳା ଦୌଡ଼ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ସିମ୍ରନ୍ ଉନ୍ନୀତ ହୋଇଛନ୍ତି। ସେହିଭଳି ତୀରଚାଳନା ପ୍ରତିଯୋଗିତାରେ ହରବିନ୍ଦର ସିଂ ଏବଂ ପୂଜା ଜାତିଆନ୍ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଶିକ୍ଷକ ଏବଂ ଅଭିଭାବକମାନେ ପିଲାଙ୍କୁ ମହିଳାଙ୍କ ସମ୍ମାନ ଅନୁଯାୟୀ ଆଚରଣ କରିବାକୁ ଶିକ୍ଷା ଦେବା ଉଚିତ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଲକ୍ଷ୍ୟରେ ଭାରତ ଓ ସିଙ୍ଗାପୁର ମଧ୍ୟରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ। ଜାମ୍ମୁ କାଶ୍ମୀର ଆଗାମୀ ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି ଏବଂ ପ୍ୟାରିସ୍ ପାରାଅଲମ୍ପିକ୍ସ 2024 ପ୍ରତିଯୋଗିତାର T12 100 ମିଟର ମହିଳା ଦୌଡ଼ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ସିମ୍ରନ୍ ଉନ୍ନୀତ।